ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଓଡ଼ିଶାର ହସ୍ତତନ୍ତ ହସ୍ତଶିଳ୍ପର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଉନବିଂଶ ତୋଷାଳୀ ଜାତୀୟ ହସ୍ତତନ୍ତ ମେଳା 2025କୁ ଗତକାଲି ସନ୍ଧ୍ୟାରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରମ୍ପରିକ କଳା ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ଏହା ହେଉଛି ଉତ୍କୃଷ୍ଟ ବଜାର।
2025-26 ଆର୍ଥିକ ବର୍ଷରେ ବୟନ ଶିଳ୍ପର ପ୍ରୋତ୍ସାହନ ପାଇଁ 122 କୋଟି ଟଙ୍କା ଏବଂ ହସ୍ତତନ୍ତ ଶିଳ୍ପ ପ୍ରୋତ୍ସାହନ ପାଇଁ 122 କୋଟି ଟଙ୍କା ଏ ପ୍ରସ୍ତାବ ରଖିବା ଦ୍ୱାରା ଅଧିକ ଆମର କାରିଗର ଏବଂ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ବ୍ୟାପକ ଭାବେ ସଚେତନ କରାଇକରି ଆଗକୁ ନେବା ପାଇଁ ଇଏ ଗୋଟିଏ ନିଶ୍ଚିତ ଭାବେ ଏ ବିଭାଗ ତରଫରୁ ଗୁରୁଦାୟିତ୍ୱ ତାଙ୍କୁ ଦିଆଯାଇଛି ଏବଂ ତା ନିରନ୍ତର ଭାବରେ ମଧ୍ୟ ଉଦ୍ୟମ ଜାରି ରହିଛି।
ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତୋଷାଳୀ ମେଳାରେ 650ରୁ ଉର୍ଦ୍ଧ୍ୱ ଷ୍ଟଲ୍ ଖୋଲିଛି। ଚଳିତ ବର୍ଷ ଶିଳ୍ପ ସୃଜନୀ ଥିମ୍ ପାଭିଲିୟନ ପ୍ରସ୍ତୁତ କରାଯାଇଛି। କମ୍ ମୂଲ୍ୟର ଭୀମ୍ ୟୁପିଆଇ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଗତକାଲି ଆଉ 1 ବର୍ଷ ବୃଦ୍ଧି କରିଛନ୍ତି। ଏହି ଯୋଜନା ଆସନ୍ତା 2026 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସରକାର ଏଥିପାଇଁ ଅଧିକ 1,500 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ହୋଇଥିବା କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁସାରେ ଏହି ଯୋଜନାରେ ରୂପେ କ୍ରେଡିଟ୍ କାର୍ଡ ଏବଂ ଭୀମ୍ ୟୁପିଆଇ ଜରିଆରେ 2,000 ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରତି ଦେଣନେଣ ମୂଲ୍ୟରେ 0.15% ହାରରେ ପ୍ରୋତ୍ସାହନ ରାଶି ଦିଆଯିବ। ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶରେ 1,611 କୋଟି ସଂଖ୍ୟକ ୟୁପିଆଇ କାରବାର ହୋଇଛି। ୟୁପିଆଇ କାରବାର ମାଧ୍ୟମରେ 21,96 କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ ଖରିଫ ଋତୁ ପାଇଁ 76 ଲକ୍ଷ ଟନ୍ ଓ ରବି ଋତୁ ପାଇଁ 14 ଲକ୍ଷ ଟନ୍ ଧାନ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଗତକାଲି ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସଂଗୃହୀତ ଧାନରୁ ସମାନୁପାତିକ 61 ଲକ୍ଷ ଟନ୍ ଚାଉଳ ମଧ୍ୟରୁ 26 ଲକ୍ଷ ଟନ୍ ଚାଉଳ ଜାତୀୟ ଖାଦ୍ୟ ସୁରକ୍ଷା ନୀତି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ବିନିଯୋଗ କରାଯାଉଛି। ବଳକା ଚାଉଳ ଏଫ୍ସିଆଇକୁ ଦିଆଯାଉଛି। ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଖୁବ୍ ଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି ଆକ୍ଟ 2020 ଅନୁଯାୟୀ ଏହି ନୂତନ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ମହାରାଷ୍ଟ୍ରର ନାଗପୁର ଓ ଛତିଶଗଡ଼ର ରାୟପୁରରେ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରହିଛି। ଏହା ଦେଶର ତୃତୀୟ କ୍ୟାମ୍ପସ୍ ଭାବେ ସ୍ଥାପନ କରାଯିବ। ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ପୁରୀରେ କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ସ୍ଥାପନ କରିବାକୁ ପଦକ୍ଷେପ ନେଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗତକାଲି ଏ ସମ୍ପର୍କରେ ପ୍ରସ୍ତୁତ କରାଯାଉଥିବା ପ୍ରକଳ୍ପର ରୂପରେଖର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। 3 ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଡିଜିଟାଲ ଭିଭିଭୂମି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଆହୁଜା କହିଛନ୍ତି। ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନାରେ ଜିଲ୍ଲାରେ ଚିହ୍ନଟ ହୋଇଥିବା 1,643 ଜଣ ଯୋଗ୍ୟ ଭୂମିହୀନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ କହିଛନ୍ତି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ଚିହ୍ନଟ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରଙ୍କୁ କୁହାଯାଇଛି। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁରୀରୁ ଆରମ୍ଭ ହୋଇଥିବା ସାଇକେଲ ଯାତ୍ରା ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ପହଞ୍ଚିଛି। ଏନ୍ସିସି କମାଣ୍ଡିଂ ଅଧିକାରୀ ମେଜର ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ୱରେ ଆସିଥିବା 20 ଜଣ କ୍ୟାଡେଟ୍ ମହିଳା ସଶକ୍ତିକରଣ, ସଡ଼କ ନିରାପତ୍ତା, ସାଇବର କ୍ରାଇମ୍ ଆଦି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରାଇଥିଲେ। ଜୈବ ବିବିଧତାର ଅନ୍ୟାନ୍ୟ ସୃଷ୍ଟି ହେଉଛି ଘରଚଟିଆ ପକ୍ଷୀ। ସନ୍ତୁଳନ ହରାଇଥିବା ପରିବେଶ, ଜଙ୍ଗଲ ହ୍ରାସ, ରାସାୟନିକ ସାରର ବ୍ୟବହାର ସହିତ ଅନେକ କାରଣ ଯୋଗୁଁ ଘରଚଟିଆ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ସେମାନଙ୍କର ବଂଶ ପ୍ରାୟ ଲୋପ ପାଇଲାଣି। ଘରଚଟିଆ ପକ୍ଷୀଙ୍କ ବଂଶରକ୍ଷା ଏବଂ ପରିବେଶକୁ ସନ୍ତୁଳନ କରିବା ପାଇଁ ଆଜିର ଦିନକୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି। ଦିଲ୍ଲୀ ସରକାର 2012 ଘରଚଟିଆ ପକ୍ଷୀଙ୍କୁ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଛନ୍ତି। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ଏବଂ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ପ୍ରଭାବ ରହିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।